ନମସ୍କାର ଶ୍ରୋତାଗଣ, ଓଡ଼ିଶା ମୋବାଇଲ ବାଣୀର ସକାଳ ଖବରରେ ଆପଣଙ୍କୁ ସ୍ୱାଗତ। ଲୋକାୟୁକ୍ତଙ୍କ ଡର, ଆଇନ କାର୍ଯ୍ୟକାରୀ କରିବାକୁ ପଛଘୁଞ୍ଚା। କେନ୍ଦ୍ରରେ ଲୋକପାଳ ବିଲ୍ ଆଇନ ମାନ୍ୟତା ପାଇବା ପରେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଲୋକାୟୁକ୍ତ ଆଇନ ପାସ୍ କରିଛି। ଏମିତି ବାହାଦୁରୀ ମାରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କିନ୍ତୁ ଏହା ପରେ ଶୋଇଗଲା ତାଙ୍କ ସରକାର। 2014 ଡିସେମ୍ବରରେ ଓଡ଼ିଶା ଲୋକାୟୁକ୍ତ ବିଲ୍ ରାଷ୍ଟ୍ରପତି ଅନୁମୋଦନ କଲେ। ଇତିମଧ୍ୟରେ 9 ମାସ ବିତିଗଲାଣି, କିନ୍ତୁ ଏହାକୁ କାର୍ଯ୍ୟକାରୀ କରିବା ଲାଗି ଆଉ ଆଗ୍ରହ ଦେଖାଉନାହାନ୍ତି ସରକାର। ଗୀତିକା ନିଜାମ ଆଉ ନାହାନ୍ତି, ହୃଦୟରେ ଏହି ଶୂନ୍ୟତାକୁ ଆଜି ପଚାରି ମୁଁ ଯେବେ ଶୁଣେ, ମୁଁ ଯେ ଏକ ପାଗଳ ଘର, ମୁଁ ପରଦେଶୀ ଚଢ଼େଇ ଭଳି ଅନେକ ସୁମଧୁର ହୃଦୟପୁଷ୍ଟି ଓ ସ୍ମରଣୀୟ ଗୀତର ସ୍ରଷ୍ଟା, ଓଡ଼ିଆ ରୋମାଣ୍ଟିକ ସଙ୍ଗୀତର ବାଦଶାହ ନିଜାମ ଆଉ ନାହାନ୍ତି। ହୀରାକୁଦର 15 ଗେଟ୍ ଖୋଲିଲା, ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କାରଣରୁ ଗତ 3 ଦିନ ମଧ୍ୟରେ ହୀରାକୁଦ ବନ୍ଦର ଉପର ମୁଣ୍ଡରେ ଆଖିଦୃଶିଆ ବର୍ଷା ହୋଇଛି, ଫଳରେ ମହାନଦୀ ଜଳ ପ୍ରବାହ ଓ ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଗତ 19 ତାରିଖ ଦିନ ସକାଳ 6ଟାରେ ହୀରାକୁଦର ଜଳସ୍ତର 625.19 ଫୁଟ ଥିଲା ବେଳେ ସୋମବାର 21 ତାରିଖ ସନ୍ଧ୍ୟା ସୁଦ୍ଧା 627.93 କୁ ବୃଦ୍ଧି ପାଇଛି। ଓଡ଼ିଶା, ଆନ୍ଧ୍ର ଓ ତେଲଙ୍ଗାନାକୁ ସୁପ୍ରିମକୋର୍ଟର ନିର୍ଦ୍ଦେଶ, 4 ସପ୍ତାହ ଭିତରେ ସତ୍ୟପାଠ ଦାଖଲ କର। ସୁପ୍ରିମକୋର୍ଟର ସାମାଜିକ ନ୍ୟାୟ ବେଞ୍ଚ ଓଡ଼ିଶାର 2 ଜୀବନ ଶ୍ରମିକ ହାତବାପୁଲି କଟା ମାମଲାର ଶୁଣାଣି କରି ଶ୍ରମିକ ଅବସ୍ଥା ସମ୍ପର୍କରେ 4 ସପ୍ତାହ ଭିତରେ ସତ୍ୟପାଠ ଦାଖଲ କରିବାକୁ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନା ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୋତାଗଣ, ଯଦି ଆପଣ ଓଡ଼ିଶା ମୋବାଇଲ ବାଣୀରେ ସକାଳ ଖବର ଶୁଣିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି, ତେବେ 3 ଅଙ୍କଟି 3 ଜଣ ମତ ନିଶ୍ଚିନ୍ତ ଦିଅନ୍ତୁ। ଧନ୍ୟବାଦ।